ପ୍ରିୟ ଓଷା ବନ୍ଧୁଗଣ ନମସ୍କାର। ଆଗାମୀ ଓଡ଼ିଶା ଦିବସ ଉପଲକ୍ଷେ ଆପଣମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ଓଡ଼ିଶାର ଓ ଓଡ଼ିଆ ଜାତିର ମାନ ମର୍ଯ୍ୟାଦା ରକ୍ଷା କରିବା ଓ ଦେଶ ବିଦେଶରେ ଓଡ଼ିଆ ଜାତିର ଗୌରବ ବଢ଼ାଇବା ପ୍ରତିଟି ଓଡ଼ିଆର କର୍ତ୍ତବ୍ୟ। ଆସନ୍ତୁ ଆମେ ଏପ୍ରିଲ ପହିଲା ତାରିଖରେ ସମସ୍ତେ ମିଶି ଓଡ଼ିଆ ନାମର ମହତ୍ଵ ବଢ଼ାଇବା ପାଇଁ ଶପଥ ନେବା। ପ୍ରତିବର୍ଷ ଭଳି ପୁଣି ବସନ୍ତ ଆସିଛି। ବସନ୍ତ ସୂର୍ଯ୍ୟର ଉଜ୍ଜ୍ୱଳ ଆଭା ସବୁରି ମନରେ ନୂଆ ଆଶାର ରଙ୍ଗମହକ ବିଛାଡ଼ି ଦେଉଛି। ସତେକି ସବୁଆଡ଼େ ତତ୍ପରତା, ଚଞ୍ଚଳତା, ମାଦକତା, ସ୍ୱପ୍ନର ବିସ୍ତୀର୍ଣ୍ଣ ବଗିଚା। ଆଉ 3 ମାସ ପରେ ଓଷା କନଭେନସନ। ଆମେରିକାର ପ୍ରବାସୀ ଓଡ଼ିଆ ପ୍ରାଣରେ ସଞ୍ଚରି ଯାଉଛି ଖୁସିର ଲହରୀ। ଓଡ଼ିଶାରୁ କେତେ ବିଶିଷ୍ଟ ଗଣ୍ୟ ମାନ୍ୟ ବ୍ୟକ୍ତି ଅତିଥି ଭାବେ ଆସିବେ। ଆମେରିକା ଓ କାନାଡ଼ା ଦେଶର କେତେ କେଉଁଆଡ଼ୁ ଓଡ଼ିଆମାନେ ସବୁ ଆସିଥିବେ। ପିଲାମାନଙ୍କ ହସ, ସଙ୍ଗୀତ ରସ ଓ ନୃତ୍ୟ ଛନ୍ଦର ତାଳରେ ଦୁଲୁକି ଉଠିବ ମାରିଅଟ୍ ହୋଟେଲ। ଅଜଣା ମଣିଷମାନଙ୍କୁ ଆପଣାପଣରେ ବାନ୍ଧିଦେବ କେଉଁ ସସ୍ନେହୀ ହୃଦୟ। ଜୀବନକୁ ଉଦ୍ଭାସିତ କରିବ ଆନନ୍ଦର ଦୀପ୍ତି ଛୋଟା। ପ୍ରତୀକ୍ଷାରତ ପ୍ରବାସୀ ପ୍ରାଣ ଦିନ ଗଣୁଛି, ଆଉ 3ଟା ମାସ ତ ଚାହୁଁ ଚାହୁଁ ଦିନ କେମିତି ଚାଲିଯିବ। ଜୀବନଟା ଏମିତି ସିନା, ମୁହୂର୍ତ୍ତ ମୁହୂର୍ତ୍ତ ମଧ୍ୟରେ କେତେ ପରିବର୍ତ୍ତନ। ଜାପାନ ଭଳି ପ୍ରଭାବଶାଳୀ ଓ ପ୍ରାଚୁର୍ଯ୍ୟମୟ ଦେଶର ଭୂକମ୍ପ ଓ ଭୂକମ୍ପଜନିତ ପ୍ରଳୟ କଥା ଚିନ୍ତା କରିବା ମାତ୍ରେ ଦେହ ଶୀତେଇ ଉଠୁଛି। ପ୍ରତି ସେକେଣ୍ଡରେ ମଣିଷ ଜୀବନରେ ପରିବର୍ତ୍ତନର ଆଶଙ୍କା, ସେଥିପାଇଁ ପ୍ରତି ମୁହୂର୍ତ୍ତ ମୂଲ୍ୟବାନ ଓ ପ୍ରତି ମୁହୂର୍ତ୍ତର ଉତ୍ତମ ଉପଯୋଗ କରିପାରିଲେ ଏ ଜୀବନଟା ସାର୍ଥକ ହେଲା ବୋଲି ପ୍ରତୀତ ହେବ। ଓଷାର ଏ ଯେଉଁ ସମାରୋହ ଆସୁଛି, ହୁଏତ ସେ ସମାରୋହ ଉପଭୋଗ କରିବାକୁ ଆଉ ଥରେ ସୁଯୋଗ ଆସିବନି। ତେବେ କାହିଁକି ଆମେ ଏ ବର୍ଷର ସମାରୋହରେ ଯୋଗଦାନ କରି ନିଜ ଜୀବନରେ କିଛିଟା ଖୁସିର ସ୍ମୃତିସୌଧ ଗଢ଼ିବାନି? ମୋର ପ୍ରିୟ ଓଷା ବନ୍ଧୁଗଣ, ଓଷା 2011 କନଭେନସନ୍ ପାଇଁ ଆପଣମାନଙ୍କୁ ନିମନ୍ତ୍ରଣ ରହିଲା। ଆପଣମାନଙ୍କ ମେଳରେ ମୁଁ 2009 ଓଷାର ଦାୟିତ୍ୱ ନେଇଥିଲି ଓ ଆପଣମାନଙ୍କ ମେଳରେ ମୁଁ 2011 ହସି ହସି ଓଷାର ବନ୍ଧନରୁ ମୁକୁଳି ମୁକ୍ତ ଆକାଶର ପକ୍ଷୀ ହୋଇ ଉଡ଼ି ବୁଲିବି। ତେବେ ବିଦାୟ ପୂର୍ବରୁ ପ୍ରତ୍ୟକ୍ଷରେ ଧନ୍ୟବାଦ ଅର୍ପଣ କରିବାର ସୁଯୋଗରୁ ମୋତେ ବଞ୍ଚିତ କରିବେ ନାହିଁ ବୋଲି ଆଶା କରୁଛି। ଯେମିତି ଓଷା ପାଇଁ ସ୍ୱପ୍ନ ଦେଖିଥିଲି ମୁଁ, ସେମିତି ଠିକ୍ ଭାବେ ହୋଇପାରିଲା ନାହିଁ। ତଥାପି ମୁଁ ଖୁସି ଯେ ଓଷାର ସମ୍ମାନ ରକ୍ଷା କରିପାରିଛି। ଚଲାପଥରେ ପ୍ରତିବନ୍ଧକ ଆସିଥିଲା ବହୁତ, ତେବେ ସେ ପ୍ରତିବନ୍ଧକ ପାଇଁ ହିଁ ଆପଣମାନଙ୍କର ହୃଦୟକୁ ମୁଁ ବୁଝିବାର ସୁଯୋଗ ପାଇଲି ଓ ଆପଣମାନଙ୍କ ସ୍ନେହର ପ୍ରଭାବକୁ ପରଖିପାରିଲି। ଆପଣମାନଙ୍କର ବିଶ୍ୱାସର ବଳରେ ହିଁ ସବୁ ପ୍ରତିବନ୍ଧକ ଅତିକ୍ରମ କରି ଓଷାକୁ ନିର୍ଯାତିତ କରୁଥିବା ଆସୁରିକବାଦୀ ଶକ୍ତି କବଳରୁ ମୁକ୍ତ କରି ମୁଁ ବିଜୟ ତିଳକ ପିନ୍ଧାଇ ପାରିଲି। ଓଷା ପ୍ରତି ଆପଣମାନଙ୍କର ଏ ସ୍ନେହ ସଦା ଅମ୍ଳାନ ହୋଇ ରହିଥାଉ ଓ ଓଷାର ସମ୍ମାନ ଓ ଗୌରବ ରକ୍ଷା କରିବା ପାଇଁ ଆମମାନଙ୍କର ଏ ବନ୍ଧୁତା ସବୁଦିନ ପାଇଁ ଦୃଢ଼ ଓ ଅକ୍ଷୁର୍ଣ୍ଣ ହୋଇ ରହୁ। ଜୁଲାଇ 1-4 ଭିତରେ ଆପଣମାନଙ୍କ ସହିତ କିଛିଟା ବିଶେଷ ମୁହୂର୍ତ୍ତ ବିତାଇ ସ୍ମୃତି ଫରୁଆରେ ସଜାଇ ରଖିବାର ଅଭିପ୍ସା ନେଇ ରହିଲି। ବିଜ୍ଞାନୀ ଦାସ, ନମସ୍କାର।